ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜ୍ୟ ବିଧାନସଭାର କାମଚଲା ବାଚସ୍ପତି ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳ ରଘୁବର ଦାସ ଆଜି ଶ୍ରୀ ସ୍ୱାଇଁଙ୍କୁ ପଦ ଆଉ ଗୋପନୀୟତାର ଶପଥପାଠ କରାବେ। ତା ଋତୁରୁ ଆଇବା 18 ଆଉ 19 ତାରିଖ ଦିନ ନୂଆକରି ନିର୍ବାଚିତ ହୋଇଥିବା ବିଧାୟକମାନଙ୍କୁ ଶ୍ରୀ ସ୍ୱାଇଁ ପଦ ଆଉ ଗୋପନୀୟତାର ଶପଥପାଠ କରାବେ। ସେନ୍ଦା 20 ତାରିଖ ଦିନ ବାଚସ୍ୱତି ନିର୍ବାଚନ ହେବା, ଏଥିଲାଗି ପ୍ରସ୍ତୁତି ମୂଲ ହୋଇଯାଇଛି। ଏହି ବାବଦେ ସଂସଦୀୟ ବ୍ୟାପାର ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଲୋକସଭାର ବାଚସ୍ୱତି ନିର୍ବାଚନ ଆଇବା 26 ତାରିଖ ଦିନ ହେବା, ଏଥିଲାଗି ସବୁ ସଦସ୍ୟମାନଙ୍କୁ ଉପସ୍ଥିତ ରହିବାରକେ ସଂସଦ ତରଫ ବିଜ୍ଞପ୍ତି ବାହାରିଛି। 18 ନମ୍ଘର ଲୋକସଭାର ପହିଲା ଅଧିବେଶନ ଆଇବା 24 ତାରିଖରୁ ମୂଲ ହେଉଛି। ଏହି ଅଧିବେଶନଟି ଲୋକସଭାକେ ନୂଆକରି ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ଶପଥପାଠ ସମାରୋହ ହେବା। ଇତାର ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଲୋକସଭା ଓ ରାଜ୍ୟସଭାର ଯୁଗ୍ମ ଅଧିବେଶନକେ ସମ୍ବୋଧନ କରିବେ। ସେନ୍ତା ଆଇବା 27 ତାରିଖରୁ ରାଜ୍ୟସଭାର ଅଧିବେଶନ ମୂଲ ହେଉଛି। ଆଇବା 3 ଜୁଲାଇ ତାରିଖ ଦିନ ସଂସଦର ଅଧିବେଶନ ସରବା ବୋଲି ସୂଚନା ମିଳିଛି। ରାଇଜେ ଆଜିଠାନୁ 3 ଦିନିଆ କୃଷିଭିତ୍ତିକ ରଜ ପର୍ବ ପାଳନ ମୂଲ ହୋଇଛି। ଆଇବାକେଲ ରଜ ସଂକ୍ରାନ୍ତି ଆର୍ ତାରାର ଦିନ ଭୂମିଦହନ ପାଳନ ହେବା। ଆଷାଢ଼ ମାସ ମୂଲନୁ ମୌସୁମୀ ଆସି ସୁଖା ଭୂଇଁନୁ ବର୍ଷା ପାନ ପଡ଼ବା ଋତୁରୁ ମାଟିର ପ୍ରଜନନ ଶକ୍ତି ବଢ଼ସି। ସେଥିଲାଗି ଏହି 3 ଦିନ ଜମି ଚାଷ ଆର୍ ଅଲଗା ଚାଷ କାମ ନାହିଁ କରାଯାଏ। ପରମ୍ପରା ଅନୁସାରେ ଏହି 3 ଦିନ ବିଶ୍ରାମ ଆର୍ ମନୋରଞ୍ଜନ ସମୟ ହୋଇଥିବାରୁ ପୋଡ଼ପିଠା ଖିଲିପାନ ସାଙ୍ଗେ ଦୁଲି ଖେଲବାର ଆର୍ ଦୁଲି ଗୀତ ରଜ ପର୍ବର ମୁଖ୍ୟ ଆକର୍ଷଣ ହେସି। ରଜ ପର୍ବ ଉତରୁ 4 ନମ୍ଘର ଦିନ ବସୁମତୀ ସ୍ନାନ କରାଯିବାର ସହିତ ରଜ ପର୍ବ ଶେଷ ହେସି। ଆଜି ବିଶ୍ୱ ରକ୍ତଦାତା ଦିବସ। ରକ୍ତର ମହତ୍ୱ ବାବଦେ ଲୋକ ସଚେତନ କରିବା ଲାଗି ଫି ବଛର ଆଜିର ଦିନେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆର୍ ଆନ୍ତର୍ଜାତୀୟ ରେଡ୍କ୍ରସ୍ ସଂସ୍ଥା 2005 ମସିହାରୁ ବିଶ୍ୱ ରକ୍ତଦାତା ଦିବସ ପାଳନ କରୁଛି। ରକ୍ତ ଗ୍ରୁପ୍ର ଉଦ୍ଭାବନ କରିଥିବା ଡାକ୍ତର ଲ୍ୟାଣ୍ଡଷ୍ଟାନ୍ଙ୍କ ସ୍କୃତିଥି ତାଙ୍କର ଜନ୍ମଦିନକେ ଇ ଦିବସ ଭାବେ ପାଳନ କରାଯାଉଛି। ରକ୍ତ ଅଭାବର ମୁକାବିଲା ଲାଗି ସୁସ୍ଥ ଲୋକମାନେ ଖେପଖେପ କରି ନିୟମିତ ରକ୍ତଦାନ କରିବାର ଜରୁରୀ ଏ। ଏ ବଛର ବାର୍ତ୍ତା ହେଉଛି 20 ବର୍ଷ ପାଳନ ରକ୍ତଦାତାଙ୍କୁ ଧନ୍ୟବାଦ। ଏହି ଅବସରରେ ଆଜି ଭିନ୍ ଭିନ୍ ସରକାରୀ ଆଉ ବେସରକାରୀ ସ୍ତରରେ ରକ୍ତଦାନ ଶିବିର ଆଉ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୋଟିଏ ବାର୍ତ୍ତାଥି ସବୁ ରକ୍ତଦାତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍। ରାଜ୍ୟ ସ୍କୁଲ ଖୋଲିବାର ପହିଲା ଦିନ ସବୁ ସ୍କୁଲମାନଙ୍କେ ମଧ୍ୟାହ୍ନ ଭୋଜନ ଦିଆଯିବା। ଏ ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖରା ଛୁଟି ଉତାରୁ ଆଇବା 18 ତାରିଖ ଦିନ ସ୍କୁଲ ଖୋଲିବାରକେ ଯାଉଛି, ଆଉ ସ୍କୁଲ ଖୋଲିବାର ଦିନ ହିଁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବା। ଏଣୁ ଜଣାଇ ଦିଆଯାଇପାରେ ଯେ ପ୍ରାଥମିକ ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପିଏମ୍ ପୋଷଣ କାର୍ଯ୍ୟକ୍ରମଟି ମଧ୍ୟାହ୍ନ ଭୋଜନ ଯୋଗେ ଦିଆଯାଉଛି। ଶିକ୍ଷା ମନ୍ତ୍ରଣାଳୟ ତରଫ ପିଏମ୍ ପୋଷଣ ଅଧୀନଟି ଆର୍ଟିଇ ଆର୍ ପୋଷଣ ସହାୟତା ସୁନିଶ୍ଚିତ କରିବାରକେ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳକେ ମାର୍ଗଦର୍ଶିକା ଜାରି କରାଯାଇଛି। ସରକାରୀ ସରକାରୀ ଅନୁଦାନ ପାଉଥିବାର ଆବାସୀ କି ସ୍ୱତନ୍ତ୍ର ସ୍କୁଲଟି ପଢ଼ୁଥିବାର ସବୁ ଖାସ୍ ଦରକାର ଥିବାର ପିଲାମାନଙ୍କୁ ମାହାଲିଆ ୟୁନିଫର୍ମ ଆଉ ପାଠ୍ୟକ୍ରମ ଯୋଗାଇ ଦେବାରକେ କୁହାଯାଇଛି। ଇତାର ସହିତ ସୁଖା ରାସନ ଆଉ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର କରବାରକେ କୁହାଯାଇଛି। ଶ୍ରୀକ୍ଷେତ୍ର ପୁରୀନୁ ସ୍ନାନଯାତ୍ରାକେ ସୁରୁଖୁରୁତି ପାଳନ କରିବାର ଲାଗି ନୀଳାଦ୍ରି ଭକ୍ତନିବାସଠାରେ ଆଜି ନୀତି ସବ୍କମିଟି ଆଉ ଛତିଶା ନିଯୋଗ ବୈଠକ ବସ୍ବା। ନୀତି ସବ୍କମିଟି ବୈଠକ ଉପରବେଲା 4 ବଜେ ବସ୍ବାରକେ ଥିବାବେଳେ ଛତିଶା ନିଯୋଗ ବୈଠକ ସଞ୍ଜର 6 ବଜେ ବସ୍ବା ବୋଲି ଜଣାପଡ଼ିଛି। ଏହି ଦୁଇ ବୈଠକଟି ରାଜେନ୍ଦ୍ରାଭିଷେକଠାରୁ ସ୍ନାନଯାତ୍ରା ତକ ନୀତି ନିର୍ଘଣ୍ଟ ଅନୁମୋଦନ କରାଯିବା। ନୀତି ସବ୍କମିଟି ଆଉ ଛତିଶା ନିଯୋଗ ବୈଠକଟି ସ୍ନାନଯାତ୍ରା ନୀତି ନିର୍ଘଣ୍ଟ ଅନୁମୋଦନ ଉତାରୁ ଶ୍ରୀମନ୍ଦିର ପରିଚାଳନା କମିଟିଥି ଉପସ୍ଥାପନ କରାଯିବା। ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷ ୟୁଆଇଡିଏଆଇ ମାହାଲିଆ ଆଧାର ଅପଡେଟ୍ କରବାର ସମୟସୀମାକେ ଫେରଘାଏ 3 ମାସ ବଢ଼ିଛି। ଏଛେନ୍ ଆଧାରକେ ସେପ୍ଟେମ୍ବର 14 ତାରିଖ ତକ ମାହାଲିଆ ଅପଡେଟ୍ କରାଯାଇପାରବା। ଏହି ଧାରିତ ସମୟ ଉତରୁ ଆଧାର ଅପଡେଟ୍ ଲାଗି ଦେୟ ଦେବାରକେ ପଡ଼ବା। ଏଣୁ ଜଣାଇ ଦିଆଯାଇପାରେ ଯେ ମାହାଲିଆ ଆଧାର ଅପଡେଟ୍ କରବାର ଲାଗି ଆଗନୁ ଜୁନ୍ 14 ତାରିଖ ଶେଷ ଦିନ ଥିଲା। ହୀରାକୁଦ ଜଳଭଣ୍ଡାର ଶାସନ ଆଉ ବରଗଡ଼ କେନାଲ ସହିତ ସବୁ ଡିଷ୍ଟ୍ରିବ୍ୟୁଟାରୀ କେନାଲ ଆଇବା ମାସ 1 ତାରିଖ ଦିନ ଖୋଲିବା ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ତରଫ ସୂଚନା ଦିଆଯାଇଛି। କେନାଲ ନବୀକରଣ ଲାଗି ଏପ୍ତକ ଶାସନ କେନାଲର 15 କିଲୋମିଟର ଆଉ ବରଗଡ଼ କେନାଲ ସଜ୍ଜାର କଂକ୍ରିଟକରଣ କାମ ଶେଷ କ୍ଷେପେ ପହଞ୍ଚିଛି। ସେଆଡ଼େ ପରମାଣପୁର ଆଉ ହୁମା ଡିଷ୍ଟ୍ରିବ୍ୟୁଟାରୀ କାମ୍ବିଲ୍ ପାଖାପାଖି 80% ଶେଷ ହୋଇଥିବାର ଜଣାପଡ଼ିଛି। ରାଜ୍ୟର ବଡ଼ଭାଗୀ ଜାଗାନୁ ଆଇବା 48 ଘଣ୍ଟା ତକ ଗ୍ରୀଷ୍ମ ପ୍ରବାହ ଜାରି ରହିବା। 3-4 ଦିନ ତକ ତାପମାତ୍ରାଥି ଖାସ୍ ନାହିଁ ବଦଲେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। 17 ତାରିଖ ଉତରୁ ବର୍ଷାର ସମ୍ଭାବନା ରହିଛି। ରାଜ୍ୟ ମୌସୁମୀ ପହଞ୍ଚବାର 5 ଦିନ ହୋଇଯାଇଥିଲେ ବେଲ ଏତାର ଖାସ୍ ପ୍ରଭାବ ଦେଖବାରକେ ନାହିଁ ମିଲି। এছিনির আঞ্চলিক খবর এনু শেষ হল আরবেলর আঞ্চলিক খবর শুনিপারবে রাতে ৭:০২ থে জুহার।